ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଧନ୍ୟବାଦ। ପ୍ରିୟ ବନ୍ଧୁଗଣ, ଆପଣ ପ୍ରତ୍ୟେକଙ୍କୁ ଆଜିର ଏହି ସ୍ୱାସ୍ଥ୍ୟ ବିଷୟକ ସୂଚନାରେ ମୁଁ ସ୍ୱାଗତ କରୁଅଛି। ଆସୁ ଆଜି ଆମେ ଅବସେସିଭ୍ କମ୍ପଲସିଭ୍ ଡିଜର୍ଡର୍ ବିଷୟରେ କିଛି ନା କିଛି ଜାଣିନେବା। ଏହାର ସ୍ପେସିଆଲି ଆମେ ଜାଣିବା ଆଜି ସୂଚିବାୟୁ ରୋଗ ବିଷୟରେ। ନିଜକୁ ଅତ୍ୟନ୍ତ ଭାବେ ପରିଷ୍କାର ଶୁଦ୍ଧ ରଖିବା ପାଇଁ ବାରମ୍ବାର ହାତ ଗୋଡ଼ ଧୋଇବା, ଲୁଗା ବଦଳାଇ ଦେବା ପାଇଁ ଲୋକମାନେ ସୂଚିବାୟୁ ରୋଗ ହିସାବରେ ଜାଣିଥାନ୍ତି। ତେବେ ଏ ଲକ୍ଷଣ ସବୁ ଅତ୍ୟନ୍ତ ଗମ୍ଭୀର ହୋଇଥିଲେ ଏହାକୁ ରୋଗ ହିସାବରେ ଗଣିତ କରିବା ଉଚିତ, କାରଣ କେହି କେହି ସ୍ୱଭାବତଃ ଅତ୍ୟନ୍ତ ପରିଷ୍କାର ରହିବାକୁ ଚେଷ୍ଟା କରିଥାନ୍ତି। ତେବେ ରୋଗର ଅନ୍ୟ ଏକ ମୁଖ୍ୟ ଗୁଣ ହେଲା ଯେ ବ୍ୟକ୍ତି ଜଣକ ଏପରି ବ୍ୟବହାରକୁ ଅଦରକାରୀ, ଅଯୌକ୍ତିକ ଓ ଏହାର ପୁନରାବୃତ୍ତି କରିବା ଦରକାର ନାହିଁ ଜାଣି ସୁଦ୍ଧା ଏ ବ୍ୟବହାର କରିବାକୁ ମାନସିକ ଭାବେ ବାଧ୍ୟ ମଣିଥାନ୍ତି। ଏ ବ୍ୟବହାରକୁ ବାରମ୍ବାର ନ କଲେ ମନରେ ଚିନ୍ତା ଉତ୍କଣ୍ଠା ହୁଏ। ଉଦାହରଣ ସ୍ୱରୂପ, ହାତ ଧୋଇବା ଦରକାର ନାହିଁ, ଏହା ଜାଣି ସୁଦ୍ଧା ଆକ୍ରାନ୍ତ ବ୍ୟକ୍ତି ମଇଳା ସମ୍ପୂର୍ଣ୍ଣ ଛାଡ଼ି ନାହିଁ ବୋଲି ଆଶ୍ୱସ୍ତ ହୋଇପାରନ୍ତି ନାହିଁ ଏବଂ ପୁଣି ଥରେ ଯାଇ ଧୁଅନ୍ତି, ଆଉ ଯୋଉ ପର୍ଯ୍ୟନ୍ତ ସେମାନେ ଧୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଅଶାନ୍ତି ବଢ଼ିଚାଲେ ଏବଂ ଧୋଇଲା ପରେ ଚିନ୍ତା କମିଯାଏ, କିନ୍ତୁ ପୁଣି ଠିକ୍ରେ ସଫା ହେଲା କି ନାହିଁ ଚିନ୍ତା ମାଡ଼ି ଆସେ। ତାକୁ କମେଇବାକୁ ଲୋକଟି ବାରମ୍ବାର ହାତ ଧୋଇବାକୁ ଲାଗେ। ଏ ଅପ୍ରତିହିତ ବ୍ୟବହାରକୁ କମ୍ପଲସନ୍ କହିଥାନ୍ତି। ଅସ୍ୱାସ୍ଥ୍ୟକର ବା ଅସମୀଚୀନ ଭାବେ କୌଣସି ଭାବନା ମନରେ ଅବିରତ ରହିଥିବା ଅବସ୍ଥାକୁ ଅବସେସନ୍ କହିଥାନ୍ତି। ସୂଚିବାୟୁ ରୋଗ ଏକ ପ୍ରକାରର ଅବସେସିଭ୍ କମ୍ପଲସିଭ୍ ଡିଜର୍ଡର୍। ଏହାକୁ ଓଡ଼ିଆରେ ଅସମୀଚୀନ ଭାବନା ଓ ଅପ୍ରତିହିତ ବ୍ୟବହାର ଜନିତ ରୋଗ ହିସାବରେ ବର୍ଣ୍ଣନା କରାଯାଇପାରେ। ଏ ରୋଗରେ ଅତ୍ୟନ୍ତ ଉଦ୍ବେଗ ଓ ଉତ୍କଣ୍ଠା ହୋଇଥାଏ। ଏହାର ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ହେଲା, ଏହି ରୋଗରେ ବିଭିନ୍ନ ରକମର ଅସମୀଚୀନ ଭାବନା ଦେଖାଯାଏ। ଛୁଇଁଦେଲେ ହାତ ଅସନା ହେବା ବା ଜୀବାଣୁ ଲାଗିଯିବା, ରୋଗ ହେବା ଇତ୍ୟାଦି ଆଶଙ୍କା ଥାଏ। ବେଳେବେଳେ ଅତ୍ୟନ୍ତ ଅସହ୍ୟ, ଅପବିତ୍ର, ଅଧାର୍ମିକ, ଅପବାଦଜନକ କଥା ମନକୁ ଆସେ। ବେଳେବେଳେ ଏସବୁ ଅତ୍ୟନ୍ତ ଜଘନ୍ୟ, ମନ୍ଦ ଓ ମାନସିକ ଆଘାତ ଦେବା ପରି ଚିନ୍ତା ଭାବନା ହୋଇଥାଏ। କୌଣସି ବ୍ୟକ୍ତି ମନରେ ଏସବୁ ଭାବନାରେ ଚିତ୍ର ବି ଆସିଥାଏ। ଉଦାହରଣ ସ୍ୱରୂପ, ହିଂସାତ୍ମକ ବ୍ୟବହାର, ଶାରୀରିକ ଅଂଶ, ଯୌନ ସମ୍ପର୍କ, ହତ୍ୟା, ମୃତ ଶରୀର, ଏ ସମସ୍ତର ଛବି ବାରମ୍ବାର ମନକୁ ଆସିଥାଏ। ବେଳେବେଳେ ମନରେ ଶଙ୍କା ହୁଏ, ଚାବି ପକେଇଛି କି ନା, ସେମିତି ପାଣି ପାଇପ୍ ବନ୍ଦ କରିବା, ଗ୍ୟାସ୍ ବା ଲାଇଟ୍ ସୁଇଚ୍ ବନ୍ଦ କରିବା ଇତ୍ୟାଦିର ଆଶଙ୍କା ଥାଏ। ବାରମ୍ବାର ଏସବୁକୁ ପରୀକ୍ଷା କରି ଆଶ୍ୱସ୍ତ ହେବା ପାଇଁ ଇଚ୍ଛା ହୋଇଥାଏ। ପଇସା ଗଣିସାରିବା ପରେ ଠିକ୍ରେ ଗଣା ହୋଇଛି କି ନାହିଁ ବୋଲି ସନ୍ଦେହ ହୁଏ। ବେଳେବେଳେ କୌଣସି ବିଷୟରେ ଅଯଥାରେ ଗୁଡ଼େଇ ତୁଡ଼େଇ ଭାବିବାକୁ ବାଧ୍ୟ ହୁଏ। ଏସବୁକୁ ବନ୍ଦ କରିବାକୁ ଇଚ୍ଛା କରିକି ମଧ୍ୟ ବନ୍ଦ କରିହୁଏ ନାହିଁ। ହାତ ଧୋଇଲେ, ଚେକ୍ କଲେ କି ଆଉଥରେ ଗଣିଲେ ଚିନ୍ତା କମିଯିବ ବୋଲି ଏସବୁ ବ୍ୟବହାରରେ ମଣିଷ ବ୍ୟସ୍ତ ରହେ ଓ ଇଚ୍ଛା ନଥିଲେ ବାରମ୍ବାର କରିବାକୁ ମାନସିକ ବାଧ୍ୟ ହୁଏ। ଶତକଡ଼ା ପ୍ରାୟ 2% ଲୋକଙ୍କୁ ଏ ପ୍ରକାର ରୋଗ ହୋଇଥାଏ, କିନ୍ତୁ ଅଧିକାଂଶ ରୋଗ ଚିକିତ୍ସା ପାଇଁ ଆସନ୍ତି ନାହିଁ। ଅନେକ ଆକ୍ରାନ୍ତ ହେବାର ବହୁ ବର୍ଷ ପରେ ଚିକିତ୍ସା ପାଇଁ ଆସନ୍ତି। ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କର କାମ, ସାମାଜିକ ଜୀବନ, ପାରିବାରିକ ଜୀବନ ପ୍ରଭାବିତ ହୋଇଥାଏ। ଏ ରୋଗୀମାନଙ୍କର ଅଧିକାଂଶ ସମୟ ରୋଗୀଟିକୁ ସହ୍ୟ କରିବାରେ ବିତାଇଥାଏ। ସାଧାରଣତଃ ଏହି ରୋଗ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ, ତେବେ ଏହା ଯେକୌଣସି ବୟସରେ ମଧ୍ୟ ଦେଖାଯାଇପାରେ। ସମୟାନୁକ୍ରମେ ଲକ୍ଷଣ ସବୁ ବଢ଼େ ଓ କମେ। ଅଳ୍ପ ମାତ୍ରାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ବିନା ଚିକିତ୍ସାରେ ବେଳେବେଳେ ଠିକ୍ ହୋଇଯାଆନ୍ତି, ତେବେ ଗମ୍ଭୀର ଭାବରେ ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ଏହା ଅସମ୍ଭବ ହୁଏ ନାହିଁ। ଚିନ୍ତାଜନକ ପରିସ୍ଥିତିରେ ଲକ୍ଷଣ ସବୁ ବଢ଼ିଯାଏ, ଚିକିତ୍ସା ଦ୍ୱାରା ସାହାଯ୍ୟ ମିଳିଥାଏ। ଏହି ରୋଗ ପାଇଁ ଔଷଧ, ମନସ୍ତାତ୍ତ୍ୱିକ ଚିକିତ୍ସା ସବୁ ଉପଲବ୍ଧ ଅଛି। ଏପରି ରୋଗ ହୋଇଛି ବୋଲି ଆଶଙ୍କା ଥିଲେ ମନୋରୋଗ ଚିକିତ୍ସକଙ୍କ ପରାମର୍ଶ କରନ୍ତୁ। ମନସ୍ତାତ୍ତ୍ୱିକ ଚିକିତ୍ସାରେ ଭାବନାର ପ୍ରଣାଳୀକୁ ବଦଳାଇ ଦେବା ପାଇଁ ସାହାଯ୍ୟ କରାଯାଏ। ଅପ୍ରତିହିତ ବ୍ୟବହାରକୁ ବାଧା ଦିଅନ୍ତୁ, ସେଥିରେ ଲିପ୍ତ ରହନ୍ତୁ ନାହିଁ, କିନ୍ତୁ ଅସମୀଚୀନ ଭାବନାକୁ ରୋକିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ସେସବୁକୁ ଦୂରେଇବାକୁ ଚେଷ୍ଟା କରନ୍ତୁ, କାରଣ ଆପଣ ଯେତେ ଚେଷ୍ଟା କରିବେ ଏସବୁ ସେତେ ଅଧିକ ମାଡ଼ି ଆସିବ। ଏ ରୋଗ ସମ୍ପର୍କରେ ଅଧିକ ଜାଣନ୍ତୁ ଓ ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏ ରୋଗର ଉପଶମ ପାଇଁ ଲୋକେ ବିଭିନ୍ନ ଉପାୟ ଯଥା ଚେରମୂଳ, ହିପ୍ନୋସିସ୍, ହୋମିଓପାଥ, ଏକୁପାଞ୍ଚର ଇତ୍ୟାଦିର ସାହାଯ୍ୟ ନେଇଥାନ୍ତି, ତେବେ ଏସବୁ କୌଣସିଥିରେ ଏ ରୋଗ ଭଲ ହେବାର ପ୍ରମାଣ ନାହିଁ। ନିଦ ଔଷଧ ଏ ରୋଗର ଚିକିତ୍ସା ନୁହେଁ। କେହି କେହି ରୋଗୀ ନିଦ ଔଷଧ ଏପରିକି ମଦ ଖାଇଥାନ୍ତି ଏ ରୋଗ ଜନିତ ଉତ୍କଣ୍ଠାକୁ କମେଇବା ପାଇଁ। ଏସବୁ ଶରୀର ଓ ମନ ପାଇଁ କ୍ଷତିକାରକ ହୋଇଥାଏ। ଏ ରୋଗ ସମ୍ପର୍କରେ ଅଧିକ ଜାଣିଲେ ଉପଯୁକ୍ତ ଔଷଧ ଓ ମନସ୍ତାତ୍ତ୍ୱିକ ଚିକିତ୍ସା ମାଧ୍ୟମରେ ଓ ପରିବାର ପ୍ରିୟଜନମାନଙ୍କ ସାହାଯ୍ୟରେ ଏବଂ ସହଯୋଗରେ ଏ ରୋଗର ଉପଶମ ସମ୍ଭବ ଅଟେ। ହଁ ବନ୍ଧୁଗଣ, ମୁଁ ଆଶା କରୁଛି ଆଜିର ଏହି ସ୍ୱାସ୍ଥ୍ୟ ବିଷୟକ ସୂଚନା ଆପଣମାନଙ୍କ ନିମନ୍ତେ ବେଶ୍ ଲାଭପ୍ରଦ ହୋଇଥିବ। ଆମେ ପୁଣି ଥରେ ଆଗାମୀ ଭାଗରେ ଆଉ ଗୋଟିଏ ସ୍ୱାସ୍ଥ୍ୟ ବିଷୟକ ସୂଚନା ନେଇ ଆସିବା। ସେ ପର୍ଯ୍ୟନ୍ତ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
Does a wife have to submit to her husband? ଜଣେ ସ୍ତ୍ରୀ ତା ସ୍ୱାମୀର ବଶ୍ୟତା ସ୍ୱୀକାର କରିବାକୁ ହେବ କି? ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମ ପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କୁ ଆନନ୍ଦ ଖୁସି ମଙ୍ଗଳ ଓ ଶାନ୍ତିରେ ରଖନ୍ତୁ। ତାହାଙ୍କ ଆଶିଷ ଓ ତାହାଙ୍କ କରୁଣା ଆପଣଙ୍କ ଉପରେ ସଦାସର୍ବଦା ବର୍ତ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଜଣେ ସ୍ତ୍ରୀ ତା ସ୍ୱାମୀର ବଶ୍ୟତା ସ୍ୱୀକାର କରିବାକୁ ହେବ କି? ଏହା ଏକ ପ୍ରଶ୍ନ। ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ ପବିତ୍ର ଶାସ୍ତ୍ର ବାଇବଲକୁ ଯିବା। ବିବାହ ବିଷୟରେ ବଶ୍ୟତା ସ୍ୱୀକାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ବା ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଏପରିକି ଜଗତ ମଧ୍ୟକୁ ପାପ ପ୍ରବେଶ କରିବା ପୂର୍ବରୁ କର୍ତ୍ତାପଣର ନୀତି ଥିଲା, ଯାହା ଆମେ ପ୍ରଥମ ତିମୋଥୀ 2:13 ପାଉ। ଆଦମ ପ୍ରଥମେ ନିର୍ମିତ ହେଲେ ଏବଂ ହବା ଆଦମଙ୍କ ସାହାଯ୍ୟକାରିଣୀ, ଯାହା ଆମେ କହୁଅଛୁ ହେଲ୍ପର, ହେବା ନିମନ୍ତେ ନିର୍ମିତ ହେଲେ। ଆମେ ଯଦି ଆଦିପୁସ୍ତକ ତା'ର 2:18-20 ପଢ଼ିବା, ସେଠି ଏହାର ବର୍ଣ୍ଣନା ଆମେ ପାଉଅଛୁ କି ଆଦମ ପ୍ରଥମେ ନିର୍ମିତ ହେଲେ ଏବଂ ହବା ଆଦମଙ୍କ ସାହାଯ୍ୟକାରିଣୀ ହେବା ନିମନ୍ତେ ନିର୍ମିତ ହେଲେ। ଏହି ବିଷୟରେ ଆମେ ପାଉଅଛୁ ଠିକ୍ ସେହି ସମୟରେ ଯେହେତୁ ପାପ ନଥିଲା, ଈଶ୍ୱରଙ୍କ କର୍ତ୍ତୃକୁ ମାନିବା ବ୍ୟତୀତ ମନୁଷ୍ୟ ନିମନ୍ତେ କୌଣସି କର୍ତ୍ତାପଣ ନଥିଲା। ଯେତେବେଳେ ଆଦମ ଏବଂ ହବା ଈଶ୍ୱରଙ୍କ ଅବାଧ୍ୟ ହେଲେ, ପାପ ଜଗତ ମଧ୍ୟକୁ ପ୍ରବେଶ କଲା। ତାପରେ ହିଁ କର୍ତ୍ତୃକର ଆବଶ୍ୟକତା ପଡ଼ିଲା। ଅତଏବ ଦେଶର ବ୍ୟବସ୍ଥା, ବଳବତ୍ତର ରଖିବାକୁ ଏବଂ ଆମେ ଚାହୁଁଥିବା ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଆବଶ୍ୟକୀୟ କର୍ତ୍ତୃତ୍ୱ ଈଶ୍ୱର ପ୍ରତିଷ୍ଠା କଲେ। ପ୍ରଥମ, ଆମେ ଈଶ୍ୱରଙ୍କ ବୈଶ୍ୟତା ସ୍ୱୀକାର କରିବା ଉଚିତ, ଯାହା ତାଙ୍କର ବାଧ୍ୟ ହେବା ନିମନ୍ତେ ଏକମାତ୍ର ପଥ ଅଟେ। ଯେପରିକି ଆମେ ସ୍ପଷ୍ଟ ରୂପେ ପାଉଛୁ ଯାକୁବ 1:21-7 ଏହା ସ୍ପଷ୍ଟ ରୂପରେ ଆମମାନଙ୍କୁ ବୁଝେଇ କହୁଅଛି। ଯଦି ଆପଣଙ୍କର କିଛି ସମୟ ଅଛି, ବାଇବଲକୁ ଯାଆନ୍ତୁ। ଯାକୁବ 1:21-7 ପଢ଼ନ୍ତୁ, ଆପଣମାନେ ସ୍ପଷ୍ଟ ରୂପରେ ଜାଣିପାରିବେ। ଆଉ ପ୍ରଥମ କରନ୍ତିଓ 11:2-3 ପାଉଲ ଲେଖନ୍ତି ବା ପାଉଲ କହନ୍ତି, ଆମେ ଦେଖୁ ଯେ ଖ୍ରୀଷ୍ଟ ଯେପରି ଈଶ୍ୱରଙ୍କର ବଶୀଭୂତ ହୋଇଥିଲେ, ସେହିପରି ସ୍ୱାମୀମାନେ ଖ୍ରୀଷ୍ଟଙ୍କର ବଶୀଭୂତ ହେବା ଉଚିତ। ତାପରେ ତା ପରବର୍ତ୍ତୀ ପଦ କୁହେ ଯେ ସ୍ତ୍ରୀ ତାଙ୍କ ଉଦାହରଣକୁ ଅନୁକରଣ କରିବା ଉଚିତ ଏବଂ ତା ସ୍ୱାମୀଙ୍କର ବଶ୍ୟତା ସ୍ୱୀକାର କରିବା ଉଚିତ। ବଶ୍ୟତା ସ୍ୱୀକାର ହେଉଛି ପ୍ରେମପୂର୍ଣ୍ଣ ନେତୃତ୍ୱର ପ୍ରାକୃତିକ ପ୍ରତ୍ୟୁତ୍ତର। ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରନ୍ତି, ସେପରି ଯେତେବେଳେ ଜଣେ ସ୍ୱାମୀ ତା ସ୍ତ୍ରୀକୁ ପ୍ରେମ କରେ, ତେବେ ହିଁ ଖ୍ରୀଷ୍ଟଙ୍କ ପ୍ରେମ ପରି ଜଣାଏ, ଯେପରି ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରେମ କରନ୍ତି। ଏପିସି 5:25-33 ପର୍ଯ୍ୟନ୍ତ ଏହା ଆମମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମ ଓ ସ୍ୱାମୀଙ୍କ ପ୍ରେମ ବିଷୟରେ ସ୍ପଷ୍ଟ ରୂପେ ବର୍ଣ୍ଣନା କରି କହୁଅଛି। ଯେତେବେଳେ ଜଣେ ସ୍ତ୍ରୀ ଠାରୁ ତା ସ୍ୱାମୀ ପ୍ରତି ବିଶ୍ୱାସତା ସ୍ୱୀକାର ଏହାର ପ୍ରାକୃତିକ ଉତ୍ତର ହୋଇଥାଏ, ଯାହା ଆମେ କହୁଛୁ ସମର୍ପଣ ବା ସମ୍ବଶ୍ୟତା ନିମନ୍ତେ ବ୍ୟବହାର କରାଯାଇଥିବା ଏକ ଗ୍ରୀକ୍ ଶବ୍ଦ ହେଉଛି ହୁପୋଟୋସୋ, ଯାହା କ୍ରିୟାର ଚାଲୁ ରଖିବା ଆକାର ଅଟେ। ତାହାର ଅର୍ଥ ହେଉଛି ଈଶ୍ୱରଙ୍କୁ ଶାସନ ବ୍ୟବସ୍ଥାର ଏବଂ ଏକ ସ୍ୱାମୀଙ୍କ ବଶୀଭୂତ ହେବା ଏକ ସମୟ କାର୍ଯ୍ୟ ନୁହେଁ, ଏହା ଅବିରତ ଚାଲୁଥିବା ଏକ ମନୋଭାବ ଅଟେ, ଯାହା ବ୍ୟବହାରର ଏକ ନମୁନା ଅଟେ। ଯେପରିକି ଏପିସି 5 ଆମମାନଙ୍କୁ କୁହାଯାଇଥିବା ବଶ୍ୟତା ସ୍ୱୀକାର ଜଣେ ସ୍ୱାର୍ଥପର କର୍ତ୍ତାପଣ ଜାହିର କରୁଥିବା ବ୍ୟକ୍ତି ପ୍ରତି ଜଣେ ବିଶ୍ୱାସୀଙ୍କ ଏକ ପାଖିଆ ଅଧୀନତା ସ୍ୱୀକାର ନୁହେଁ। ବାଇବଲ ପର୍ଯ୍ୟବେଶିତ ବଶ୍ୟତା ସ୍ୱୀକାର ଦୁଇଜଣ ଆତ୍ମାରେ ପରିପୂର୍ଣ୍ଣ ବିଶ୍ୱାସୀଙ୍କ ମଧ୍ୟରେ ଉଦ୍ଦେଶ୍ୟମୂଳକ ଭାବରେ ବିଶ୍ୱାସ କରାଯାଉଛି, ଯେଉଁମାନେ ପାରସ୍ପରିକ ମତରେ ପରସ୍ପର ପ୍ରତି ଏବଂ ଈଶ୍ୱରଙ୍କ ପ୍ରତି ବଶ୍ୟତା ସ୍ୱୀକାର କରନ୍ତି। ତାହା ହେଉଛି ବଶ୍ୟତା ସ୍ୱୀକାର ହେଉଛି ଦ୍ୱିତୀୟତ୍ୱ ବିଶିଷ୍ଟ ଗଳି। ବଶ୍ୟତା ସ୍ୱୀକାର ହେଉଛି ଏକ ଗୌରବର ଅବସ୍ଥା ଏବଂ ସମ୍ପୂର୍ଣ୍ଣତା। ମଣ୍ଡଳୀ ଖ୍ରୀଷ୍ଟଙ୍କ ଦ୍ୱାରା ଯେପରି ପ୍ରେମ ପାଏ, ଠିକ୍ ସେହିପରି ଯେତେବେଳେ ସ୍ତ୍ରୀ ପ୍ରେମ ପାଏ, ସେତେବେଳେ ବଶ୍ୟତା ସ୍ୱୀକାର କଷ୍ଟକର ହୁଏ ନାହିଁ। ଏହିପରି ଆମେ ଭାବୁଛୁ, ଯେପରିକି ଏପିସିଓ 5:24 କୁହେ, ହଁ ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତତା। ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତ ହୁଅନ୍ତୁ ବା ହେଅନ୍ତୁ। ଏହି ପଦ କୁହେ ଯେ ଯାହା ନିୟମ ସଙ୍ଗତ ଏବଂ ଠିକ୍ ବିଷୟ, ସେହି ସମସ୍ତ ବିଷୟରେ ସ୍ତ୍ରୀ ସ୍ୱାମୀର ବଶୀଭୂତ ହେବାକୁ ପଡ଼ିବ। ଅତଏବେ ସ୍ତ୍ରୀ ସ୍ୱାମୀର ବଶୀଭୂତ ହେବା କର୍ତ୍ତବ୍ୟର ନାମ ନେଇ ଶାସନ ବ୍ୟବସ୍ଥା କିମ୍ବା ଈଶ୍ୱରଙ୍କ ଅବାଧ୍ୟ ହେବାକୁ ହେବ ନାହିଁ। ପ୍ରିୟ ଶ୍ରୋତା, ମାଥ୍ୟୁ ହେନରୀ ଲେଖନ୍ତି ଏହିପରି, ନାରୀ ଆଦମଙ୍କ ଶରୀର ଏକ ପାର୍ଶ୍ୱରୁ ନିର୍ମାତ ହୋଇଥିଲେ। ସେ ସ୍ୱାମୀ ଉପରେ କୃତୁତ୍ୱ କରିବା ନିମନ୍ତେ ସ୍ୱାମୀର ମସ୍ତକରୁ ନିର୍ମିତ ହୋଇନାହାନ୍ତି। ସେ ମଧ୍ୟ ଆଦମଙ୍କ ପାଦରୁ ନିର୍ମିତ ନୁହନ୍ତି, ଯେପରିକି ସେ ଆଦମଙ୍କ ଦ୍ୱାରା ପଦଳ ଦଳିତ ହେବେ, କିନ୍ତୁ ତାଙ୍କ ପାର୍ଶ୍ୱରେ ନିର୍ମିତ ହେଲେ, ଯେପରି ସେ ତାଙ୍କ ସ୍ୱାମୀର ସମତୁଳ ହେବେ, ସୁରକ୍ଷିତ ହେବେ ବା ସୁରକ୍ଷିତ ହେବା ନିମନ୍ତେ ତାଙ୍କ ବାହୁ ତଳେ ରହିବେ ଏବଂ ପ୍ରେମ ପାଇବା ନିମନ୍ତେ ତାଙ୍କ ହୃଦୟ ପାଖରେ ରହିବେ। ଏହିପରି ଏହି ଲେଖକ କୁହନ୍ତି, ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କୁ ସମାଦର କରୁଥିବା କାରଣରୁ ପରସ୍ପର ବଶ୍ୟତା ସ୍ୱୀକାର କରିବାକୁ ପଡ଼ିବ। ଏହିପରି ସାଧୁ ପାଉଲ ଏଫିସି 5:21 ଲେଖନ୍ତି। ଏଫିସି 5:19-33 ସାଧୁ ପାଉଲ ଏହିପରି କହନ୍ତି ଯେ ଏହାର ପ୍ରସଙ୍ଗ ନା ନୁହେଁ, ପ୍ରତ୍ୟେକ ବିଷୟ ହେଉଛି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥିବାର ଫଳ। ଆତ୍ମାରେ ପୂର୍ଣ୍ଣ ବିଶ୍ୱାସୀମାନେ ଉପାସନା ପ୍ରିୟ ହେବାକୁ ହେବ ବା ଧନ୍ୟବାଦୀ ହେବାକୁ ପଡ଼ିବ ଏବଂ ବଶୀଭୂତ ହେବାକୁ ପଡ଼ିବ। ତାପରେ ପାଉଲ ଆତ୍ମପୂର୍ଣ୍ଣ ଜୀବନଯାପନ ଉପରେ ତାଙ୍କ ଚିନ୍ତାର ରୂପରେଖାକୁ ଅନୁକରଣ କରନ୍ତି। ପଢ଼ନ୍ତୁ 22-23 ପଦ, ଏଠି ଆମେ ପାଉଛୁ, ଏହାକୁ ସ୍ୱାମୀ ଓ ସ୍ତ୍ରୀକୁ ପ୍ରୟୋଗ କରିଛନ୍ତି। ମହିଳାମାନେ ଯେ ପୁରୁଷମାନଙ୍କଠାରୁ ନିକୃଷ୍ଟ, ସେହି କାରଣରୁ ଯେ ଜଣେ ସ୍ତ୍ରୀ ତା ସ୍ୱାମୀର ବଶୀଭୂତ ହେବାକୁ ହେବ ତାହା ନୁହେଁ, କିନ୍ତୁ ଈଶ୍ୱର କିପରି ବୈବାହିକ ସମ୍ପର୍କ କାର୍ଯ୍ୟ କରିବା ନିମନ୍ତେ ବ୍ୟବସ୍ଥା କରିଅଛନ୍ତି, ସେଥିଯୋଗୁଁ ସ୍ୱାମୀମାନେ ସ୍ୱାମୀମାନଙ୍କର ବଶୀଭୂତ ହେବା ଉଚିତ। ଜଣେ ସ୍ତ୍ରୀ ତା'ର ସ୍ୱାମୀ ପ୍ରତି ସବୁ କଥା ମାନି ନେଉଥିବା ବ୍ୟକ୍ତି ହେବା ନୁହେଁ, ବରଂ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ଜଣେ ସ୍ତ୍ରୀ ତା ସ୍ୱାମୀର ବଶୀଭୂତ ହୁଏ ଏବଂ ଜଣେ ସ୍ୱାମୀ ଉତ୍ସର୍ଗୀକୃତ ଭାବରେ ତା ସ୍ତ୍ରୀକୁ ପ୍ରେମ କରେ। ପ୍ରିୟ ଶ୍ରୋତା, ଆମେ ସମସ୍ତେ ଏହି ପୃଥିବୀରେ ବାସ କରୁଅଛୁ, ଆଉ ଏହି ପୃଥିବୀରେ ଯେବେ ଆମେ ବାସ କରୁଅଛୁ, ପରସ୍ପର ପ୍ରେମ କରିବା ଉଚିତ। ସ୍ୱାମୀ ତା'ର ସ୍ତ୍ରୀକୁ ପ୍ରେମ କରିବା ଉଚିତ, ସ୍ତ୍ରୀ ତା'ର ସ୍ୱାମୀକୁ ପ୍ରେମ କରିବା ଉଚିତ। ଉଭୟ ସଦାପ୍ରଭୁଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି, ଉଭୟ ସଦାପ୍ରଭୁଙ୍କ ସନ୍ତାନ ସନ୍ତତି, ଉଭୟଙ୍କୁ ସଦାପ୍ରଭୁ ପ୍ରେମ କରନ୍ତି। ଯେପରି ସଦାପ୍ରଭୁ ପରମେଶ୍ୱର ମଣ୍ଡଳୀକୁ ପ୍ରେମ କଲେ, ଯେପରି ସଦାପ୍ରଭୁ ପରମେଶ୍ୱର ମଣ୍ଡଳୀ ପାଇଁ ତାଙ୍କ ଜୀବନଦାନ ଦେଲେ, ଯେପରି ସଦାପ୍ରଭୁ ପରମେଶ୍ୱର ଏହି ଜଗତକୁ ଏତେ ଭଲ ପାଇଲେ, ସେହି ଆଦମ ହବାଙ୍କୁ ଭଲ ପାଇଲେ, ଆଉ ସେମାନଙ୍କ ସନ୍ତାନ ସନ୍ତତିକୁ ପୁନର୍ବାର ସେହି ଆଦମ ସେହି ଏଦନ ବଗିଚାର ପରିସ୍ଥିତି ଆଣିବା ପାଇଁ ତାହାଙ୍କ ଏକମାତ୍ର ପୁତ୍ର ବଳିଦାନ ଦେଲେ, ଯାହା ଆମମାନଙ୍କୁ କହୁଅଛି ଜହନ 3:16 ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ତାହାଙ୍କ ଏକମାତ୍ର ପୁତ୍ର ଦାନ ଦେଲେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ହଁ ପ୍ରିୟ ଶ୍ରୋତା, ପ୍ରତ୍ୟେକ ସ୍ୱାମୀ ତାଙ୍କ ସ୍ତ୍ରୀକୁ ପ୍ରେମ କରିବା ଉଚିତ, ଯେହେତୁ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି, ସେ ହେଉଛନ୍ତି ପ୍ରେମର ଈଶ୍ୱର। ପ୍ରିୟ ଶ୍ରୋତା, ଚାଲନ୍ତୁ ଆମେ ଆପଣା ପରିବାରକୁ ପ୍ରେମ କରିବା, ଆପଣା ସ୍ୱାମୀ ପତ୍ନୀକୁ ପ୍ରେମ କରୁ, ଆପଣା ପତ୍ନୀ ସ୍ୱାମୀକୁ ପ୍ରେମ କରୁ, ଏହା ଈଶ୍ୱରଙ୍କର ଇଚ୍ଛା। ଚାଲନ୍ତୁ ଏହି ଭାବନାରେ ଆମେ ଈଶ୍ୱରଙ୍କ ଠାରେ ବିନୟ ସ୍ୱରୂପେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେହେତୁ ବର୍ତ୍ତମାନ ଯେଉଁ ଶିକ୍ଷା ଆମେ ପାଇଅଛୁ କି ତୁମ୍ଭେ ମଣ୍ଡଳୀକୁ ଏତେ ପ୍ରେମ କଲ, ଆଉ ପ୍ରେମ ଯୋଗୁଁ ଆପଣା ଜୀବନ ବଳିଦାନ ଦେଲ। ହେ ପ୍ରଭୁ, ଯେଉଁ ପତ୍ନୀ ଯେଉଁ ସ୍ୱାମୀ ଉପହାର ଭାବେ ଆମମାନଙ୍କୁ ଦେଇଅଛ, ସାହାଯ୍ୟକାରୀ ଭାବେ ଦେଇଅଛ, ତାଙ୍କଠାରେ ପ୍ରେମରେ ସ୍ନେହରେ ରହିବା ପାଇଁ ଆମମାନଙ୍କୁ ଆଶିଷରେ ଭରାଇ ଦିଅ, ପ୍ରେମରେ ଭରାଇ ଦିଅ, ବୁଦ୍ଧିରେ ଜ୍ଞାନରେ ଆଶିଷ ଭରାଇ ଦିଅ, ଯେପରି ଆମେ ପ୍ରେମରେ ରହିବୁ, ଆଉ ପ୍ରେମରେ ତୁମ ସେ ବ୍ୟବସ୍ଥା ମାନିବୁ, ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ପରମେଶ୍ୱର ସେତେବେଳେ ଏମାନଙ୍କୁ ସ୍ୱୀକାର କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମକୁ ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।